ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ଆଜି ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ. ପ୍ରଯୁକ୍ତିବିଦ୍ୟା ଆଧାରରେ ଦେଶର ସମବାୟ ଇକୋସିଷ୍ଟମ ଅଧିକ ବ୍ୟାପକ ହୋଇଛି, କହିଲେ ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ. ଓମସ୍କ ସ୍ଥିତ ରୁଷର ସର୍ବବୃହତ ତୈଳ ବିଶୋଧନାଗାର ଉପରେ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଛି ୟୁକ୍ରେନ୍. ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଲେ ସ୍ୱେନ୍ ଏବଂ ଇଂଲଣ୍ଡ. ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଆସନ୍ତା ଚାରିଦିନ ମଧ୍ୟରେ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋୱୋ ସୁବିଆଣ୍ଟୋଙ୍କ ମଧ୍ୟରେ ଆଜି ଦ୍ୱିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ ହେବ. ଏଥିସହ ଉଭୟ ଦେଶ ମଧ୍ୟରେ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି. ଇଣ୍ଡୋନେସିଆ ଗସ୍ତର ଦ୍ୱିତୀୟ ଦିବସରେ ଆଜି ଶ୍ରୀ ମୋଦି ରାଷ୍ଟ୍ରପତି ସୁବିଆଣ୍ଟୋଙ୍କ ଦ୍ୱାରା ଆୟୋଜିତ ଏକ ଭୋଜି ସମାବେଶରେ ଯୋଗଦେବେ. ଶ୍ରୀ ମୋଦିଙ୍କୁ ଆଜି ଆନୁଷ୍ଠାନିକ ଭାବେ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯିବା ସହ ସେଠାରେ ଅତିଥି ପୁସ୍ତକରେ ସ୍ୱାକ୍ଷର କରିବେ. ଆଲୋଚନା ଅବସରରେ ଦୁଇ ଦେଶ ମଧ୍ୟରେ କେତେକ କ୍ଷେତ୍ରରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି. ଶ୍ରୀ ମୋଦି ଏକ ସମାବେଶରେ ଯୋଗଦେବା ସହ ପ୍ରବାସୀ ଭାରତୀୟଙ୍କ ସହିତ ମତ ବିନିମୟ କରିବେ. ପାର୍ଲାମେଣ୍ଟ ରିପବ୍ଲିକ୍ ଇଣ୍ଡୋନେସିଆ କମ୍ପ୍ଲେକ୍ସଠାରେ ଶ୍ରୀ ମୋଦି ଦୁଇ ଦେଶ ମଧ୍ୟରେ ସଂସଦୀୟ ସହଯୋଗ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ. ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ବ୍ୟାପକ ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବ. ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି, ଗତ ପାଞ୍ଚ ବର୍ଷ ମଧ୍ୟରେ ସମବାୟ ମନ୍ତ୍ରଣାଳୟ ଏ କ୍ଷେତ୍ରରେ ଜଡ଼ିତ ପ୍ରାୟ 30 କୋଟି ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିପାରିଛି. ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟ ପଞ୍ଚମ ପ୍ରତିଷ୍ଠା ଦିବସ ସମାରୋହରେ ଗତକାଲି ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି, 2021 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ମନ୍ତ୍ରଣାଳୟ ସମବାୟ ଇକୋସିଷ୍ଟମକୁ ଅଧିକ ସଶକ୍ତ କରିପାରିଛି. ସମବାୟ କ୍ଷେତ୍ରରେ ସୃଷ୍ଟି ହେଉଥିବା ଆହ୍ୱାନଗୁଡ଼ିକୁ ଚିହ୍ନଟ କରିବା ସହିତ ପରିଚାଳନାଗତ ବିକାଶ ଏବଂ ସମାଧାନ ଦିଗରେ ମନ୍ତ୍ରଣାଳୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି. ପ୍ରଯୁକ୍ତିବିଦ୍ୟା ଆଧାରରେ ସମବାୟ ଇକୋସିଷ୍ଟମ ବ୍ୟାପକ ହୋଇଛି. 2047 ମସିହାରେ ଭାରତ ସ୍ୱାଧୀନତାର ଶତବାର୍ଷିକୀ ପାଳନ ଅବସରରେ ସମବାୟ ଆନ୍ଦୋଳନ ଏକ ସମୃଦ୍ଧ ଭାରତର ଦୃଢ଼ ଭିତ୍ତିଭୂମି ଭାବେ କାର୍ଯ୍ୟ କରିବ. ଗତ ଦଶନ୍ଧି ମଧ୍ୟରେ ସମବାୟ କ୍ଷେତ୍ର ବ୍ୟାପକ ହେବା ସହ 30ଟି କ୍ଷେତ୍ରର 8,58,000ରୁ ଅଧିକ ସମବାୟ ସମାଜ ଏବଂ 32 କୋଟି ସଦସ୍ୟଙ୍କୁ ନେଇ ଏକ ସମନ୍ୱିତ ଡିଜିଟାଲ୍ ଡାଟାବେସ୍ ସୃଷ୍ଟି କରାଯାଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି. ପ୍ରାଥମିକ କୃଷି କ୍ରେଡିଟ୍ ସମିତି ପ୍ୟାକ୍ସର ଭୂମିକା ଉପରେ ଆଲୋକପାତ କରି ଶ୍ରୀ ଶାହା କହିଛନ୍ତି, ଏହାର ସାଧାରଣ ସେବା କେନ୍ଦ୍ର ନାଗରିକଙ୍କୁ 300ରୁ ଅଧିକ ସେବା ପ୍ରଦାନ କରିବାକୁ ସକ୍ଷମ ହୋଇଛି. 39,000 ପ୍ୟାକ୍ସ କିଷାନ ସମୃଦ୍ଧି କେନ୍ଦ୍ର ପରିବର୍ତ୍ତିତ ହେବା ସହ 600ରୁ ଅଧିକ ପ୍ୟାକ୍ସ ଜନଔଷଧୀ କେନ୍ଦ୍ର ପରିଚାଳନା କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି. ଭବିଷ୍ୟତ ଉପଯୋଗୀ ତଥା ସମନ୍ୱିତ ପରିବହନ ଇକୋସିଷ୍ଟମ ଗଠନ କରିବା ଦିଗରେ ଏକ ପରିବର୍ତ୍ତନକାରୀ ପଦକ୍ଷେପଗୁଡ଼ିକର ରଣନୈତିକ ଗୁରୁତ୍ୱ ଉପରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଲୋକପାତ କରିଛନ୍ତି. ଜାତୀୟ ରାଜପଥ ଗମନାଗମନ ପରିଚାଳନା ଲିମିଟେଡ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଗଡ଼କରୀ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ ଏହା କହିଛନ୍ତି. ବିଶେଷକରି ଦେଶବ୍ୟାପୀ ରହିଥିବା ବହୁବିଧ ଲଜିଷ୍ଟିକ୍ ପାର୍କ, ରୋପୱେ ଏବଂ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ଶ୍ରୀ ଗଡ଼କରୀ ସମୀକ୍ଷା କରିଛନ୍ତି. ସେ କହିଛନ୍ତି, ଏହି ପ୍ରକଳ୍ପଗୁଡ଼ିକ ଦେଶବ୍ୟାପୀ ବହୁବିଧ ସଂଯୋଗୀକରଣକୁ ଅଧିକ ସଶକ୍ତ କରିବା ସହିତ ନୂତନ ଅର୍ଥନୈତିକ ସୁଯୋଗ ସୃଷ୍ଟି କରିବ. ଏତଦ୍ବ୍ୟତୀତ ଏକ ସନ୍ତୁଳିତ ଆଞ୍ଚଳିକ ବିକାଶ ଏବଂ ଭାରତର ସାମଗ୍ରିକ ଲଜିଷ୍ଟିକ୍ କ୍ଷେତ୍ରକୁ ସୁଦୃଢ଼ କରିବା ଦିଗରେ ଏହି ପ୍ରକଳ୍ପଗୁଡ଼ିକ ସହାୟକ ହେବ. ତେବେ ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଦିଗରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବା ଲାଗି ଶ୍ରୀ ଗଡ଼କରୀ ସମ୍ପୃକ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି. ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ବାହାରିନ୍ଠାରେ ରାଜା ହମାଦ ବିନ୍ ଇସା ଅଲ୍ ଖଲିଫାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି. ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ନେଇ ବିଭିନ୍ନ ପ୍ରସଙ୍ଗରେ ଉଭୟ ପକ୍ଷଙ୍କ ମଧ୍ୟରେ ମତ ବିନିମୟ ହୋଇଛି. ଚାରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଡକ୍ଟର ଜୟଶଙ୍କର କାତାରରୁ ବାହାରି ବାହାରିନ୍ରେ ପହଞ୍ଚିଛନ୍ତି. ଗସ୍ତ ଅବସରରେ ଶ୍ରୀ ଜୟଶଙ୍କର ବାହାରିନ୍ରେ ଥିବା ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ଭାବ ବିନିମୟ କରିଛନ୍ତି. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ସାଇବେରିଆ ଅନ୍ତର୍ଗତ ଓମସ୍କ ସ୍ଥିତ ରୁଷ୍ର ସର୍ବବୃହତ୍ ତୈଳ ବିଶୋଧନାଗାର ଉପରେ ୟୁକ୍ରେନ୍ ପକ୍ଷରୁ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରାଯାଇଛି। ୟୁକ୍ରେନ୍ ପକ୍ଷରୁ କରାଯାଇଥିବା ଦୀର୍ଘ ଦୂରତ୍ୱ ଆକ୍ରମଣ ମଧ୍ୟରେ ଏହା ଅନ୍ୟତମ ବୋଲି କିଭ୍ର ସାମରିକ ବାହିନୀ କହିଛି। ରୁଷ୍ ମଧ୍ୟ ୟୁକ୍ରେନ୍ର ଏଭଳି ଆକ୍ରମଣକୁ ସ୍ୱୀକାର କରିଛି। ଏକ ବିବୃତ୍ତିରେ ୟୁକ୍ରେନ୍ର ଜେନେରାଲ୍ ଷ୍ଟାଫ୍ କହିଛନ୍ତି, ୟୁକ୍ରେନ୍ ଅଧିକୃତ ଅଞ୍ଚଳଠାରୁ ପ୍ରାୟ 2,700 କିଲୋମିଟର ଦୂରରେ ଅବସ୍ଥିତ ଏହି ତୈଳ ବିଶୋଧନାଗାର ଉପରେ ଆକ୍ରମଣ କରାଯାଇଛି। ତେବେ କ୍ଷୟକ୍ଷତି ନେଇ ସ୍ୱଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜିଠାରୁ ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳା ଆରମ୍ଭ ହେବ। ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାକୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦ୍ଘାଟନ କରିବେ। କର୍ମଶାଳାରେ 200ରୁ ଅଧିକ ଅଂଶୀଦାର ଯୋଗଦେବାର ସମ୍ଭାବନା ରହିଛି। ଏହି ଅବସରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ବାରାଣାସୀର ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଟ୍ରାଇବେକ୍ସର ଶୁଭାରମ୍ଭ ସହ ଜନଜାତି କଳା ସଂସ୍କୃତି ଭାଷା ପାରମ୍ପରିକ ଜ୍ଞାନ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଦେଶର ଚମଡ଼ା ଏବଂ ଆନୁଷଙ୍ଗିକ ଜୋତା ଓ ଚପଲ ରପ୍ତାନୀ ପାଖାପାଖି 4.5 ବିଲିୟନ୍ ଡଲାରରେ ପହଞ୍ଚିଛି ବୋଲି ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି। ଏ କ୍ଷେତ୍ରରେ ଅଧିକ ଅଭିବୃଦ୍ଧିର ସମ୍ଭାବନା ରହିଛି। 38ଟି ବିକଶିତ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ରପ୍ତାନୀ କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ଶ୍ରୀ ଗୋଏଲ ଆଶା ବ୍ୟକ୍ତ କରିଛନ୍ତି। ଏହି ଦେଶଗୁଡ଼ିକ ମଧ୍ୟରେ ବ୍ରିଟେନ୍, ଓମାନ, ସଂଯୁକ୍ତ ଆରବ ଏମିରେଟ୍ସ ଆଦି ଅନ୍ତର୍ଭୁକ୍ତ। ନୂଆଦିଲ୍ଲୀରେ ଚମଡ଼ା ରପ୍ତାନୀ ପରିଷଦର ଜାତୀୟ ରପ୍ତାନୀ ଉତ୍କର୍ଷତା ପୁରସ୍କାର 2024-25 ସମାରୋହକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି, ଇକ୍ୱେଡର ସମେତ ଅନ୍ୟ କେତେକ ରାଷ୍ଟ୍ର ଭାରତ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ପାକ୍ ଅଧିକୃତ କାଶ୍ମୀର ଅଞ୍ଚଳରେ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହେଉଛି। ଜାମ୍ମୁ କାଶ୍ମୀର ମିଳିତ ଆୱାମୀ କାର୍ଯ୍ୟକମିଟି JAAC ସେମାନଙ୍କର ଦାବି ପୂରଣ ନେଇ ସରକାରଙ୍କୁ 48 ଘଣ୍ଟାର ସମୟସୀମା ପ୍ରଦାନ କରିଛନ୍ତି। ଦାବି ସମ୍ପର୍କରେ କୌଣସି ନିଷ୍ପତ୍ତି ଗ୍ରହଣ କରାନଗଲେ ଆସନ୍ତା 9 ତାରିଖରେ କମିଟି ପକ୍ଷରୁ ଆନ୍ଦୋଳନକୁ ଅଧିକ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି। ସମସ୍ତ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଜାରି ରହିଥିବା ଧାରଣା ଏବଂ ପ୍ରତିବାଦ ବଳବତ୍ତର ରହିବ ବୋଲି କମିଟି ଘୋଷଣା କରିଛି। ଆସନ୍ତା 9 ତାରିଖରେ ହେବାକୁ ଥିବା ପ୍ରତିବାଦ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ କମିଟି ପକ୍ଷରୁ ପିଓକେ ବାସୀଙ୍କୁ ଆହ୍ୱାନ ଦିଆଯାଇଛି। ଅନ୍ୟପକ୍ଷରେ ପିଓକେ ଅଞ୍ଚଳରେ ପାକିସ୍ତାନ ସେନା ପକ୍ଷରୁ ଦମନମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। 600ରୁ ଅଧିକ ନାଗରିକ ଅଧିକାର କର୍ମୀଙ୍କୁ ଗିରଫ ପ୍ରତିବାଦରେ ଆୟୋଜିତ ପ୍ରତିବାଦ ସଭାରେ ରବିବାର ପାକିସ୍ତାନ ସେନା ପକ୍ଷରୁ ଗୁଳିମାଡ଼ କରାଯାଇଥିବା ଜଣାପଡ଼ିଛି। ଯୋଗାଯୋଗ ବ୍ୟବସ୍ଥା ପୁନଃସ୍ଥାପନ, ଖାଦ୍ୟ ଏବଂ ଔଷଧର ନିରନ୍ତର ଯୋଗାଣ, ଅଟକ ନେତାଙ୍କୁ ମୁକ୍ତ କରିବା ଏବଂ 38 ସୂତ୍ରରେ ଲିଖିତ ଚୁକ୍ତିନାମା କାର୍ଯ୍ୟକାରୀ କରିବା ଦାବି ନେଇ ସେଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ସ୍ପେନ୍ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ରାଉଣ୍ଡ 16 ମ୍ୟାଚ୍ରେ ସ୍ପେନ୍ ପର୍ତ୍ତୁଗାଲକୁ 1-0 ଗୋଲ୍ରେ ପରାସ୍ତ କରି ଏହି ସଫଳତା ପାଇଛି। ଅନ୍ୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ମେକ୍ସିକୋକୁ 3-2 ଗୋଲ୍ରେ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛି। ବ୍ରାଜିଲ୍ ପ୍ରତିଯୋଗିତାରୁ ବାଦ୍ ପଡ଼ିଛି। 5ଥର ବିଶ୍ୱକପ୍ ବିଜେତା ଏହି ଦଳକୁ ନରୱେ ରାଉଣ୍ଡ 16 ପର୍ଯ୍ୟାୟ ମ୍ୟାଚ୍ରେ 2-1 ଗୋଲ୍ରେ ପରାସ୍ତ କରିଛି। ଏହି ପରାଜୟ ବ୍ରାଜିଲ୍ର ଖ୍ୟାତନାମା ଫୁଟବଲ ଖେଳାଳି ନିଏମାର ଜୁନିୟର ଆନ୍ତର୍ଜାତିକ ଫୁଟବଲରୁ ଅବସର ଘୋଷଣା କରିଛନ୍ତି। ଭାରତ ଇଂଲଣ୍ଡ ମଧ୍ୟରେ ପୁରୁଷ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଆଜି ନଟିଂହାମ୍ଠାରେ ଟ୍ରେଣ୍ଟ ବ୍ରିଜ୍ଠାରେ ଖେଳାଯିବ। ଚଳିତ 5ଟିକିଆ ସିରିଜ୍ର ଏହି ତୃତୀୟ ମ୍ୟାଚ୍ ଭାରତୀୟ ସମୟ ରାତି 10:00 ଆରମ୍ଭ ହେବ। ସିରିଜ୍ରେ ଇଂଲଣ୍ଡ 1-0 ଆଗୁଆ ରହିଛି। ପ୍ରଥମ ମ୍ୟାଚ୍ଟି ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ 4 ୱିକେଟ୍ରେ ପରାସ୍ତ କରିଥିଲା। ଗୁଜରାଟ, ସୌରାଷ୍ଟ୍ର, କଚ୍ଛ, ମଧ୍ୟ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଉପକୂଳ ଅଞ୍ଚଳରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆସନ୍ତା 3-4 ଦିନ ମଧ୍ୟରେ ଓଡ଼ିଶା ସମେତ ରାଜସ୍ଥାନ, ପଶ୍ଚିମ ଉତ୍ତରପ୍ରଦେଶ, ଉତ୍ତର ପୂର୍ବାଞ୍ଚଳ ଏବଂ କେରଳ, ମାହେ, ଝାଡ଼ଖଣ୍ଡ, ଜାମ୍ମୁ କାଶ୍ମୀର ଓ ଲଦାଖ ଅଞ୍ଚଳରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ଆଜି ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ପ୍ରଯୁକ୍ତିବିଦ୍ୟା ଆଧାରରେ ଦେଶର ସମବାୟ ଇକୋସିଷ୍ଟମ ଅଧିକ ବ୍ୟାପକ ହୋଇଛି, କହିଲେ ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ। ଓମସ୍କ ସ୍ଥିତ ରୁଷ୍ର ସର୍ବବୃହତ୍ ତୈଳ ବିଶୋଧନାଗାର ଉପରେ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଛି ୟୁକ୍ରେନ୍। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଲେ ସ୍ପେନ୍ ଏବଂ ଇଂଲଣ୍ଡ। ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଆସନ୍ତା ଚାରିଦିନ ମଧ୍ୟରେ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା।